ନମସ୍କାର, ମୁଁ ଗୀତାଞ୍ଜଳି ମିଶ୍ର, ମୁଁ ସିଟି ୱାର୍ଡ ଶୁକଘିଆରୁ କହୁଛି। ଆମ ସେ ଆଜିକୁ 7 ବର୍ଷ ହେଲା ଡ୍ରେନ୍ ନାହିଁ ଏଇ ଗଳିଗାରେ, କିନ୍ତୁ ସବୁ ଗଳିରେ ଅଛି। ଏଇ ଡ୍ରେନ୍ ଗଳି ନଥିବାରୁ ବହୁତ ଆମେ ହଇରାଣ ହଉଛୁ, ପାଣି ମଜା ଧୁଆ ପାଣି, ଗାଧୁଆ ପାଧୁଆ ପାଣି, ଆଉ ପାଖରେ ଘର ପାଖରେ ଗୋଟେ ଗାତ କରିକି ସେଇଠି ପାଣି ରଖୁଛୁ। ସେଠୁ ନେଇକି ଆଗ ସାମ୍ନା ଡ୍ରେନ୍ ଯିବା ପାଇଁ ଯାହାହେଲେ ବି ଆମର 300 ମିଟର ଖଣ୍ଡେ ଲାଗୁଛି ପାଣି ନେଇକି ଢାଳିବା ପାଇଁ। ତେଣୁ ଆର ତୁରନ୍ତ ଟିକେ ଡ୍ରେନ୍ କରିବାର ସମାଧାନ କରନ୍ତେ, ଆମେ ସ୍ଥାୟୀ ଲୋକ ଉପକୃତ ହବୁ।